প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
যেবে রাজা যীশু আসিবে, দূত আউ সাধু মেড়ারে, তুরি শবদরে ডাকিবে, জীবি মুকুটি পলকরে। যেবে রাজা যীশু আসিবে, দূত আউ সাধু মেড়ারে, তুরি শবদরে ডাকিবে, জীবি মুকুটি পলকরে। যেবে রাজা যীশু আসিবে, সে মধ্য আকাশর সীমারে মোতে ভেটিবে স্বর্গীয় তেজরে, সে মধ্য আকাশর সীমারে মোতে ভেটিবে স্বর্গীয় তেজরে। লভি মুনুতন শরীর হই জীবি তাঙ্ক পরিরে, লভি মুনুতন শরীর হই জীবি তাঙ্ক পরিরে। যেবে রাজা যীশু আসিবে, দূত আউ সাধু মেড়ারে, তুরি শবদরে ডাকিবে, জীবি মুকুটি পলকরে। যেবে রাজা যীশু আসিবে, প্রভুঙ্ক বিবাহ ভোজরে কেতে সাক্ষ্য মোর সাধু সঙ্গরে, মো প্রভুঙ্ক বিবাহ ভোজরে কেতে সাক্ষ্য মোর সাধু সঙ্গরে। পাইবি মোর পুরস্কার জীবন মুকুট মো শিরে, পাইবি মোর পুরস্কার জীবন মুকুট মো শিরে। যেবে রাজা যীশু আসিবে, দূত আউ সাধু মেড়ারে, তুরি শবদরে ডাকিবে, জীবি মুকুটি পলকরে। যেবে রাজা যীশু আসিবে,
প্রভু যীশু খ্রিস্টঙ্ক মধুর নামে আজির এই অধিবেশনক স্বাগত জনায়। আজি আমি খ্রিস্টঙ্ক অতুলনীয় এক চরিত্র বিষয়ে আংশিক ভাবে আলোচনা করিবা, যা সমস্ত সৃষ্টি মধ্যে অদ্বিতীয়, যাহা আউ কেবে হেলে পুনরাবৃত্তি হেব নাহি। তা হেউছি এক ব্যক্তিত্বরে সম্পূর্ণ ঈশ্বরত্ব ও মনুষ্যত্বর স্থিতি, যাহা আম সীমিত মানবীয় বোধজ্ঞান বুঝি পারিব নাহিঁ। এয়া নিশ্চিত ভাবে এক মহাশ্চর্য ঘটনা। এথিরে পিতা ঈশ্বরঙ্ক মহানুগ্রহ, পুত্র ঈশ্বরঙ্ক মহাপ্রেম ও পবিত্রাত্মা ঈশ্বরঙ্ক স্বচ্ছন্দ সহযোগিতা উল্লেখনীয়। এথিরে তৃত্ব পরমেশ্বরঙ্ক একতা আমি দেখু। আমি প্রথমে দেখিবা প্রভু যীশুখ্রিস্টঙ্ক ঈশ্বরত্ব। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱରତ୍ୱ ଶାସ୍ତ୍ରାଂଶ ଦ୍ୱାରା ସୁସ୍ପଷ୍ଟ ହୁଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଈଶ୍ୱର ତାର ସବୁଠାରୁ ବଳିଷ୍ଠ ପ୍ରମାଣ ହେଉଛି ତାଙ୍କର ସ୍ୱର୍ଗୀୟ ଗୁଣ, ସ୍ୱର୍ଗୀୟ ନାମ, ସ୍ୱର୍ଗୀୟ କାର୍ଯ୍ୟ, ସେ ପାଉଥିବା ସ୍ୱର୍ଗୀୟ ଉପାସନା, ତାଙ୍କର ସ୍ୱର୍ଗୀୟ ଦାବି ଓ ତାଙ୍କର ସ୍ୱର୍ଗୀୟ ସମ୍ପର୍କ। ତାଙ୍କର ସ୍ୱର୍ଗୀୟ ଗୁଣର ମୌଳିକ ଗୁଣ ମଧ୍ୟରୁ ଅନନ୍ତକାଳୀନ ଗୁଣ ଅନ୍ୟତମ। ଖ୍ରୀଷ୍ଟଙ୍କ ପୁତ୍ରତ୍ୱ ହେଉଛି ଈଶ୍ୱରତ୍ୱ ମଧ୍ୟରେ ଏକ ଅନନ୍ତକାଳୀନ ପୁତ୍ରତ୍ୱ। ତାଙ୍କର ନାମ ହେଉଛି ମୁଁ ଅଟେ। ଯୀଶୁ ଜାଣିଥିଲେ ଯେ ସେ ପିତାଙ୍କ ସହିତ ପୂର୍ବରୁ ଥିଲେ ଓ ସେ ତାଙ୍କଠାରୁ ଆସିଛନ୍ତି। ତାଙ୍କର ଈଶ୍ୱରତ୍ୱ ବିଷୟରେ ଅନେକ ଶାସ୍ତ୍ରାଂଶ ସିଧାସଳଖ ପ୍ରମାଣ ଦିଏ। ଯହନ 1:1 ଅନୁଯାୟୀ ସେ ଆଦ୍ୟରୁ ବାକ୍ୟ ହିସାବରେ ଅର୍ଥାତ୍ ଈଶ୍ୱର ହିସାବରେ ଥିଲେ, ସେ ପିତାଙ୍କ ସହିତ ଥିଲେ। ଯହନ ତାର 20:28 ଅନୁଯାୟୀ ସେ ଶରୀରରେ ପ୍ରକାଶିତ ଈଶ୍ୱର ଅଟନ୍ତି। ଯିଶାୟ 9:6 ଅନୁଯାୟୀ ସେ ହେଉଛନ୍ତି ପରାକ୍ରାନ୍ତ ପରମେଶ୍ୱର। ଯିଶାୟ 7:14 ଅନୁଯାୟୀ ସେ ଆମ୍ଭମାନଙ୍କ ସହିତ ଈଶ୍ୱର। ପ୍ରଥମ ଯହନ 5:20 ଅନୁଯାୟୀ ସେ ହେଉଛନ୍ତି ସତ୍ୟ ଈଶ୍ୱର। ସେ ଦେହଧାରଣ ପୂର୍ବରୁ ଈଶ୍ୱର ରୂପୀ ଥିଲେ ଓ ଈଶ୍ୱରଙ୍କ ସହ ସମାନ ଥିଲେ। ସେ ନିଜେ ସାକ୍ଷ୍ୟ ଦିଅନ୍ତି, ମୁଁ ଓ ପିତା ଏକ। ପ୍ରଭୁ ଯୀଶୁଖ୍ରୀଷ୍ଟ ସର୍ବଶକ୍ତିମାନ ଅଟନ୍ତି, ପୁତ୍ର ସର୍ବଶକ୍ତିମାନ ଅଟନ୍ତି, ସେ ବିଶ୍ୱର ସୃଷ୍ଟିକର୍ତ୍ତା। ସେ ଏହା ଧାରଣ କରି ରହିଅଛନ୍ତି। ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ତାଙ୍କର ଅଛି। ପ୍ରକୃତି, ମନ୍ଦ ଜଗତ ଅର୍ଥାତ୍ ମନ୍ଦ ଆତ୍ମାମାନଙ୍କର, ଦୂତଗଣ ଓ ସବୁକିଛି ଉପରେ ତାଙ୍କର ଅଧିକାର ଅଛି। ସେ ସର୍ବଜ୍ଞ ଅଟନ୍ତି, ତାଙ୍କ ଦୃଷ୍ଟିରୁ କିଛି ହେଲେ ଅଗୋଚର ନୁହେଁ। ପୁତ୍ର ସର୍ବବ୍ୟାପୀ ଅଟନ୍ତି, ଏହି କାରଣ ଯୋଗୁଁ ତାଙ୍କ ଶିଷ୍ୟମାନେ ପୃଥିବୀର ଯେଉଁ ସ୍ଥାନରେ ଏକତ୍ରିତ ହେଲେ ମଧ୍ୟ ସେ ସେମାନଙ୍କ ସହିତ ଉପସ୍ଥିତ ହୋଇଥାନ୍ତି। ସେଥିପାଇଁ ସେ କହିଲେ, ସେ ସ୍ୱର୍ଗରେ ଥିବାବେଳେ ମଧ୍ୟ ପୃଥିବୀରେ ଅଛନ୍ତି। ପୁତ୍ରଙ୍କ ବ୍ୟକ୍ତିତ୍ୱ, ଚରିତ୍ର ଓ ଗୁଣର ପରିପ୍ରେକ୍ଷୀରେ ସେ ଆଜି, କାଲି ଓ ଚିରକାଳ ସମାନ ଅଟନ୍ତି। ତାଙ୍କର ପରିବର୍ତ୍ତନ ନାହିଁ, ସେ ସତ୍ୟ ଅଟନ୍ତି। ସେ କେବେ ହେଲେ ଭୁଲ କରିନାହାନ୍ତି ଓ କରିପାରିବେ ନାହିଁ। ସେ ହେଉଛନ୍ତି ସାର୍ବଭୌମ ଈଶ୍ୱର। ପ୍ରତ୍ୟେକ ଜାନୁ ତାଙ୍କ ନାମରେ ନତ ହେବ ଓ ସେ ପ୍ରଭୁ ବୋଲି ପ୍ରତ୍ୟେକ ଜିହ୍ୱା ସ୍ୱୀକାର କରିବ। ପୁତ୍ରଙ୍କର ନୈତିକ ଗୁଣ ଅନୁଧ୍ୟାନ କଲେ ଆମେ ଦେଖିବା ସମ୍ପୂର୍ଣ୍ଣ ସିଦ୍ଧ ପବିତ୍ରତା, ଧାର୍ମିକତା, ପ୍ରେମ ଓ ବିଶ୍ୱସ୍ତତା ତାଙ୍କଠାରେ ଦେଖାଯାଏ। ଆଉ ଏହି ମୌଳିକ ଓ ନୈତିକ ଗୁଣ କେବଳ ଈଶ୍ୱରଙ୍କର ହୋଇପାରେ, ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱର। ଦ୍ୱିତୀୟରେ, ଯେଉଁ ସବୁ ସ୍ୱର୍ଗୀୟ ନାମ ପୁତ୍ରଙ୍କ ପାଇଁ ପ୍ରଯୁଜ୍ୟ ତାହା ମଧ୍ୟ ତାଙ୍କର ଈଶ୍ୱରତ୍ୱକୁ ପ୍ରମାଣ କରେ। ସେ ଅନନ୍ତକାଳୀନ ପିତା, ସେ ପ୍ରଭୁ ଅଟନ୍ତି, ତାଙ୍କୁ ଯିହୋବା କୁହାଯାଏ। ସେ ହେଉଛନ୍ତି ଆଲଫା ଓ ଓମେଗା, ଆଦି ଓ ଅନ୍ତ। ସେ ଅନନ୍ତକାଳୀନ ବାକ୍ୟ, ସେ ହେଉଛନ୍ତି ମୁଁ ଅଟେ। ସେ ଈଶ୍ୱରଙ୍କ ପୁତ୍ର, ଏହି ପୁତ୍ରତ୍ୱ ଏକ ଅନନ୍ତକାଳୀନ ପୁତ୍ରତ୍ୱ। ପିତା ଈଶ୍ୱର, ଗାବ୍ରିଏଲ, ଦୂତ, ପ୍ରେରିତମାନେ ଓ ପ୍ରଭୁ ନିଜେ ଏହି ପୁତ୍ରତ୍ୱକୁ ସ୍ୱୀକାର କରନ୍ତି, ଏପରିକି ମନ୍ଦ ଆତ୍ମାମାନେ ମଧ୍ୟ ସ୍ୱୀକାର କରିଥିଲେ ସେ ଈଶ୍ୱରଙ୍କ ପବିତ୍ର ବ୍ୟକ୍ତି। ପ୍ରକୃତରେ ସେ ସତ୍ୟ, ସତ୍ୟ ତାଙ୍କଠାରେ ଦେହବନ୍ତ ହୋଇଥିଲା, ତେଣୁ ତାଙ୍କର ସବୁ ସ୍ୱର୍ଗୀୟ ନାମ ତାଙ୍କର ଈଶ୍ୱରତ୍ୱକୁ ପ୍ରମାଣ କରେ। ତୃତୀୟରେ, ସେ ଯେଉଁ ସବୁ କାର୍ଯ୍ୟ କରିଥିଲେ ସେସବୁ କେବଳ ଈଶ୍ୱର ହିଁ କେବଳ କରିପାରିବେ। ସେ ବିଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି, ସେ ଦୂତଗଣ ଓ ମନୁଷ୍ୟର ସୃଷ୍ଟିକର୍ତ୍ତା। ପ୍ରେରିତ 5:31, ଲୁକ 5:21-24 ଅନୁଯାୟୀ ସେ ପାପ କ୍ଷମା କରିଥିଲେ। କେବଳ ଈଶ୍ୱର ପାପ କ୍ଷମା କରିବା ପାଇଁ ଯୋଗ୍ୟ, ଯେହେତୁ ମୌଳିକ ଭାବେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରାଯାଇଥାଏ। ସେ ଜଗତରେ ଥିବାବେଳେ ମୃତମାନଙ୍କୁ ଉଠାଇଥିଲେ ଓ ସେ ଯେହେତୁ ଈଶ୍ୱର, ତେଣୁ ଆମର ଛାର ଶରୀରକୁ ତାଙ୍କ ଆଗମନ ବେଳେ ପରିବର୍ତ୍ତିତ କରିବେ। ସେ ସମଗ୍ର ପୃଥିବୀକୁ ଧାର୍ମିକତାରେ ବିଚାର କରିବେ। ପିତାଙ୍କ କର୍ତ୍ତୃକ ସମସ୍ତ ବିଚାର ତାଙ୍କୁ ଦତ୍ତ ହୋଇଅଛି। ତାଙ୍କର ସ୍ୱର୍ଗୀୟ ଗୁଣ ଥିବା ହେତୁ ସେ ହିଁ କେବଳ ସମ୍ପୂର୍ଣ୍ଣ ନ୍ୟାୟରେ ସମଗ୍ର ଜଗତର ବିଚାର କରିପାରିବେ। ସେ ବିଶ୍ୱରେ ସମସ୍ତ ବିଷୟ ଧାରଣ କରିଛନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ଯେଉଁ ପ୍ରତ୍ୟେକ ଲୋକ ତାଙ୍କ ଦ୍ୱାରା ପିତାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ ତାଙ୍କର ଅଧିକାର ଅଛି। ସେ ନୂତନ ଆକାଶମଣ୍ଡଳ ଓ ପୃଥିବୀ ସୃଷ୍ଟି କରିବେ। ଚତୁର୍ଥରେ ପୁତ୍ରଙ୍କୁ ଈଶ୍ୱର କୁହାଯିବ, ଯେହେତୁ ଦୂତମାନେ ମନୁଷ୍ୟମାନେ ସମସ୍ତ ସୃଷ୍ଟି ତାହାଙ୍କ ଉପାସନା କରନ୍ତି ଓ କରିବେ। ସେ ପିତାଙ୍କ ସହିତ ସମାନ ଭାବେ ସମ୍ମାନିତ ହୁଅନ୍ତି। ତେଣୁ ସ୍ୱର୍ଗୀୟ ଉପାସନା ପୁତ୍ର ଗ୍ରହଣ କରୁଥିବା ହେତୁ ସେ ଈଶ୍ୱର ଅଟନ୍ତି। ପଞ୍ଚମରେ, ସେ ନିଜେ ଯେଉଁ ଦାବି କରିଥିଲେ ସେଥିପାଇଁ ସେ ଈଶ୍ୱର। ସେ ପିତାଙ୍କ ସହ ଏକ ବୋଲି ଦାବି କରିଥିଲେ ଓ ଈଶ୍ୱରଙ୍କୁ ନିଜର ପିତା ବୋଲି ଦାବି କରିଥିଲେ। ପିତା ଯେପରି ପ୍ରେମ କରନ୍ତି ସେ ସେପରି ପ୍ରେମ କରନ୍ତି ବୋଲି ଦାବି କରିଥିଲେ। ସେ କହିଥିଲେ ଅବ୍ରାହମଙ୍କ ଜନ୍ମ ପୂର୍ବରୁ ସେ ଅଛନ୍ତି। ଏସବୁ ପ୍ରମାଣ ବ୍ୟତୀତ ବାପ୍ତିସ୍ମ ଓ ପ୍ରେରିତିକ ଆଶିଷ ପ୍ରାର୍ଥନା ବେଳେ ପିତା ପୁତ୍ର ଓ ପବିତ୍ରାତ୍ମାଙ୍କ ନାମ ଗ୍ରହଣ କରାଯାଏ। ଉଭୟ ଅନନ୍ତକାଳ ଓ ସମୟ ପରିପ୍ରେକ୍ଷୀରେ ପୁତ୍ର ପିତା ଓ ପବିତ୍ରାତ୍ମାଙ୍କ ସହିତ ଚୁକ୍ତିଭିତ୍ତିକ ସମ୍ପର୍କରେ ଜଡ଼ିତ। ଯଦି ପୁତ୍ର ଈଶ୍ୱରତ୍ୱରେ ସ୍ୱର୍ଗୀୟ ଓ ସମାନ ହୋଇନଥାନ୍ତେ ତେବେ ଏହା ସମ୍ଭବପର ହୋଇନଥାନ୍ତା। ତେଣୁ ଶାସ୍ତ୍ରାଂଶ ଆଧାରରେ ଈଶ୍ୱରଙ୍କ ପୁତ୍ରଙ୍କର ଈଶ୍ୱରତ୍ୱ ଅସ୍ୱୀକାର କରିବା ଅସମ୍ଭବ। ଯୀଶୁ ଈଶ୍ୱରତ୍ୱର ଦାବିକୁ ଗ୍ରହଣ କରିଥିଲେ ଓ ପ୍ରଦର୍ଶନ କରିଥିଲେ ମଧ୍ୟ। ଈଶ୍ୱରଙ୍କ ପୁତ୍ର ଯୀଶୁ ବାସ୍ତବରେ ଈଶ୍ୱର, ଶରୀରରେ ପ୍ରକାଶିତ ଈଶ୍ୱର, ପ୍ରକୃତ ବିଶ୍ୱାସୀ କେବଳ ଥମାଙ୍କ ସହିତ କହିପାରିବ, ମୋର ପ୍ରଭୁ ଓ ମୋର ଈଶ୍ୱର। ପରବର୍ତ୍ତୀ ଅଧିବେଶନରେ ଆମେ ତାଙ୍କର ମନୁଷ୍ୟତ୍ୱ ବିଷୟରେ ଆଲୋଚନା କରିବା। ଈଶ୍ୱର ଆପଣଙ୍କ ସହବର୍ତ୍ତୀ ହୁଅନ୍ତୁ।
তুমি মদক্ষিণা পার্শ্ব ছায়া চালুছ মো পাশে শুনুছ দুহারি তুমি মদক্ষিণা পার্শ্ব ছায়া চালুছ মো পাশে শুনুছ দুহারি প্রার্থনা রে শ্রী চরণে যে কই ভাবনা।
আশা করু প্রস্তুত সন্দেশ রু আপন নিশ্চয় উপকার পাইছন্তি। অধিক জানিবা পাই আপন আমার ওয়েবসাইট www.gbetministries.org রে লগ ইন করি পারিবে। পরমেশ্বর ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।